ଯୀଶୁଙ୍କର ଆଶ୍ଚର୍ଯ୍ୟକର୍ମ ଦେଖି ହଜାର ହଜାର ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ସେମାନେ ଚାହୁଁଥିଲେ ଯୀଶୁ ଯେପରି ସେମାନଙ୍କର ରାଜା ହୁଅନ୍ତୁ। ଯୀଶୁ କହିଲେ, ସେ ଜଗତର ରାଜା ହେବାକୁ ଆସିନାହାନ୍ତି, କିନ୍ତୁ ସେ ସବୁବେଳେ ବ୍ୟବସ୍ଥା ପାଳନ କରିବାକୁ ଓ ସରକାରଙ୍କର ବାଧ୍ୟ ହେବାକୁ ଶିକ୍ଷା ଦେଉଥିଲେ। ତଥାପି ଅନେକ ଲୋକ ତାଙ୍କୁ ହିଂସା କଲେ ଓ ବିଚାର ସ୍ଥାନକୁ ନେଇଗଲେ। ସୈନ୍ୟମାନେ ଯୀଶୁଙ୍କୁ ମାରିଲେ, ତାଙ୍କ ଉପରେ ଛେପ ପକାଇଲେ, ଥଟା ପରିହାସ କଲେ, ସେମାନେ କଣ୍ଟାର ମୁକୁଟ ବନାଇ ତାଙ୍କୁ ପିନ୍ଧେଇଦେଲେ। ଯୀଶୁ ସେମାନଙ୍କର ପ୍ରତିବାଦ କଲେ ନାହିଁ, କାରଣ ଜଗତର ପାପ ପାଇଁ ତାଙ୍କୁ ଶାସ୍ତି ଭୋଗ କରିବାକୁ ପଡ଼ିବ ବୋଲି ସେ ଜଗତକୁ ଆସିଥିଲେ। ତେଣୁ ସେ ଆଗରୁ ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ ଯେ ସେ ଲୋକମାନଙ୍କର ପାପ ପାଇଁ ମରିବେ ଓ ପୁଣି ତିନି ଦିନ ପରେ କବରରୁ ଉଠିବେ। କିନ୍ତୁ ତାଙ୍କର ଶିଷ୍ୟମାନେ ତାହା ବିଶ୍ୱାସ କରିନଥିଲେ। ତେଣୁ ଯେତେବେଳେ ସୈନ୍ୟମାନେ ତାଙ୍କୁ ଚାବୁକରେ ମାରିଲେ, ଶିଷ୍ୟମାନେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ।